ଯୋଉ ଶାସ୍ତ୍ର ରଚନା କରିଛନ୍ତି ବା ଅନ୍ୟାନ୍ୟ ଯୋଉ ଶାସ୍ତ୍ର ସବୁ ରହିଛି ତାର କିଛି ଭୁଲ ରହିଛି, ସେ ଆପାତ ଦୃଷ୍ଟିରେ ଭୁଲ ରହିଥିବ। ଯେମିତି ଆମର ମନୁଙ୍କର ରହିଛି ମନୁସ୍ମୃତି, ମନୁସ୍ମୃତିରେ ଗୋଟେ ରହିଛି ଯେ ନ ସ୍ତ୍ରୀଣା ସ୍ୱାତନ୍ତ୍ର ନରତି, ସ୍ତ୍ରୀ ଲୋକମାନଙ୍କର ସ୍ୱାତନ୍ତ୍ର ସ୍ୱତନ୍ତ୍ରତା ନାହିଁ, ଏ କଥା କୁହାଯାଇଛି। ତେଣୁ ଯେଉଁମାନେ ପ୍ରକୃତିରେ ଏ ପରମ୍ପରାରେ ଜ୍ଞାନ ପ୍ରାପ୍ତ କରୁନାହାନ୍ତି ସେମାନେ ଭାବିଲେ ଯେ ମନୁ ଯେଉଁ କହିଥିଲେ ଏତେ ବର୍ଷ ତଳେ ସେତେବେଳେ ସ୍ତ୍ରୀ ଲୋକମାନେ ଏତେ ଉନ୍ନତ ନଥିଲେ, ବର୍ତ୍ତମାନ ସ୍ତ୍ରୀ ଲୋକମାନେ ବହୁତ ଉନ୍ନତ ହେଇଗଲେଣି, ବର୍ତ୍ତମାନ ସମାନ ଅଧିକାର ଦିଆଯାଉଛି, ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ସମାନ ଅଧିକାର। ସେମାନେ ପାଶ୍ଚାତ୍ୟ ଜଗତରେ ସେ ବିଷୟ ନେଇକି ୱିମେନ୍ସ ଲିଭ୍ ବୋଲି କୁହାଯାଉଛି, ମାନେ ସ୍ତ୍ରୀ ଲୋକମାନଙ୍କର ତାଙ୍କର ମୁକ୍ତି ଲିବରେସନ, ସ୍ତ୍ରୀ ଲୋକମାନେ ବଦ୍ଧ ଅବସ୍ଥାରେ ଥିଲେ ବର୍ତ୍ତମାନ ସେମାନେ ମୁକ୍ତ ହୋଇଛନ୍ତି, ଏଭଳି ପାଶ୍ଚାତ୍ୟ ଜଗତରେ ବହୁତ ବାଦ ବିବାଦ ସବୁ ଚାଲିଛି। ତେଣୁ ଆମ ଭାରତବର୍ଷରେ ମଧ୍ୟ ଯେଉଁମାନେ ପରମ୍ପରାରେ ଜ୍ଞାନ ପ୍ରାପ୍ତ କରୁନାହାନ୍ତି ସେମାନେ ଭାବୁଛନ୍ତି ଯେ ମନୁ ଯାହା ଲେଖିଥିଲେ ସେଟା ଭୁଲ ହେଇଥିଲା, ତେଣୁ ଆମେ ତାକୁ ସଂଶୋଧନ କରିବା। କିନ୍ତୁ ଶାସ୍ତ୍ର ଜିନିଷ ହେଉଛି ଶାସ୍ତ୍ରରେ କୌଣସି ଭୁଲ ନଥାଏ। ଆମେ ଯେଉଁ କୁହାଯାଇଛି ବଦ୍ଧ ଜୀବନରେ ତାର ଚାରିଟି ଦୋଷ ରହିଛି, ଭ୍ରମ, ପ୍ରମାଦ, ବିକ୍ରଳିପ୍ସା, କର୍ଣ୍ଣଫଟ, ଏ ଚାରୋଟି ଦୋଷ ରହିଛି। ତା ନିଶ୍ଚିତ ଭାବରେ କିଛି ଭୁଲ ରହିବ ବା ସେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ଭାବିବ, ପ୍ରମାଦ ବିପ୍ରଳିପ୍ସା କହିଲେ ପ୍ରତିଭା ମନୋବୃତ୍ତି ସମସ୍ତଙ୍କର ରହିଛି ବଦଳିବଙ୍କର, ଏବଂ କରୋନା ପାଠ କହିଲେ ଆମର ଇନ୍ଦ୍ରିୟମାନଙ୍କର ପୂର୍ଣ୍ଣ ଭାବରେ ପୂର୍ଣ୍ଣ କ୍ଷମତା ନୁହନ୍ତି, ସେମାନେ କ୍ଷମତା ତାଙ୍କର ନାହିଁ, ପୂର୍ଣ୍ଣ ଭାବରେ କ୍ଷମତା ନାହିଁ ତାଙ୍କର, ସେମାନେ ଅପୂର୍ଣ୍ଣ, ଆମର ଇନ୍ଦ୍ରିୟମାନେ ଅପୂର୍ଣ୍ଣ, ଇଏ ହେଉଛି କରୋନା ପାଠ। କିନ୍ତୁ ଆମର କରୋନାଟା ଯେଉଁ ଚୈତନ୍ୟତା ଭିତରେ ଯେ ଆଦ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଇଚ୍ଛ, ଯେଉଁ ଭ୍ରମ ପ୍ରମାଦ ବିପ୍ରଳିପ୍ସା କରୋନା ପାଠ ହେବ, କିନ୍ତୁ ଆର୍ଯ୍ୟ ଏବଂ ବିଜ୍ଞ ଯେଉଁମାନେ ପ୍ରକୃତରେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ପରମ୍ପରା ମାଧ୍ୟମରେ, ଭଗବାନଙ୍କର ପ୍ରଥମେ ଜ୍ଞାନ ସବୁ ଆସୁଛି, ଏବଂ ଯେଉଁମାନେ ତାକୁ ଠିକ୍ ଭାବରେ ଗ୍ରହଣ କରୁଛନ୍ତି ତାଙ୍କ ପାଖରେ ଆମେ ଏ ଦୋଷ ନଥାଏ। ତେଣୁ ମନ ଭଗବାନ ଏବଂ ପରମ୍ପରା ପ୍ରାପ୍ତ ପ୍ରଥମେ ଭଗବତ ଜ୍ଞାନ ଭଗବାନ।